ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ରାଜ୍ୟ ଦୁଇ ନମ୍ଘର ଖେପ ଲୋକସଭା ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ଆଜି ଶେଷ ଦିନେ। ଇ ଖେପ ଥି ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳର ଆସ୍କାନ ଏବଂ 20 ତାରିଖ ଦିନ ଭୋଟ ହେବା। ଗଲାକାଲି ତ ଗି 5ଟା ସଂସଦୀୟ କ୍ଷେତ୍ର ଲାଗି 35 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍। ସେନ୍ତା ଇ ସଂସଦୀୟ କ୍ଷେତ୍ର ଅଧୀନ ଦେଇଥିବା 35ଟା ବିଧାନସଭା ଆସନ ଲାଗି 211 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍। ଏତାର ସହିତ 3 ନମ୍ଘର ଖେପ ଲୋକସଭା ନିର୍ବାଚନ ଲାଗି ଏବେ 6 ତାରିଖ ଦିନ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ। ଇ ଖେପ ଥି ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରିଆର, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଲାଗି 25 ତାରିଖ ଦିନ ଭୋଟ୍ ହେବା। ଇ 6ଟା ସଂସଦୀୟ କ୍ଷେତ୍ର ଲାଗି ଗଲାକାଲି ତକ 11 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍। ସେନ୍ତା ଇ ସଂସଦୀୟ କ୍ଷେତ୍ର ଅଧୀନ ଦେଇଥିବା 42ଟା ବିଧାନସଭା ଆସନ ଲାଗି 90 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି। ନିର୍ବାଚନ ଉତ୍ତରୁ ଭିନ୍ ଭିନ୍ ଯୋଜନାର ଲାଭ ପାଇବାରକେ ହିତାଧିକାରୀ ବାଛବାର ଲାଗି ଭିନ୍ ଭିନ୍ ବିଜ୍ଞାପନ ସର୍ଭେୟାର ମୋବାଇଲ୍ ଆପ୍ ଜରିଆଥି ଭୋଟରମାନଙ୍କର ପଞ୍ଜୀକରଣ ବନ୍ଦ କରବାରକେ ନିର୍ବାଚନ କମିଶନ ସବୁ ରାଜନୈତିକ ଦଳକେ ନିର୍ଦ୍ଦେଶ ଦେଇଛନ୍। ଭିନ୍ ଭିନ୍ ଯୋଜନାଥି ସାମିଲ କରବାର ଲାଗି ରାଜନୈତିକ ଦଳମାନେ ଭୋଟରମାନଙ୍କର ବିବରଣୀ ମାଗବାର ଘଟଣାକେ ନିର୍ବାଚନ କମିଶନ ନାପସନ୍ଦ କରିକରି ଏ ବାବଦେ ଗୋଟିଏ ନୂଆ ମାର୍ଗଦର୍ଶିକା ଜାରି କରିଛନ୍। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 6 ତାରିଖ ଦିନ ଓଡ଼ିଶା ଗସ୍ତି ଆସବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟଥି ଶ୍ରୀ ମୋଦି 2ଟା ନିର୍ବାଚନ ସଭାଥି ଯୋଗ ଦେବେ। ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଏ ବାବଦେ ସୂଚନା ଦେଇଛନ୍। ପ୍ରଧାନମନ୍ତ୍ରୀ ସେଦିନର ସକାଳ 10 ବଜେ ବରହମପୁରର ଗୋଟିଏ ସାଧାରଣ ସଭାଥି ଯୋଗ ଦେବା ଋତୁରୁ ନବରଙ୍ଗପୁରଠାରେ ବିଜୟ ସଂକଳ୍ପ ସମାବେଶଥି ଯୋଗ ଦେବେ। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ନିର୍ବାଚନୀ ପ୍ରଚାର ଲାଗି ଆଜି ଓଡ଼ିଶା ଗସ୍ତି ଆସୁଛନ୍। ଏ ସମୟଥି ସେ ରାୟଗଡ଼ା ବାଇପାସ୍ ରୋଡ୍ର ବାରିଝୋଲା ପଡ଼ିଆନ ଗୋଟିଏ ସଭାଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନିର୍ବାଚନ ସମୟଥି ଅଂଶୁଘାତର ମୁକାବିଲା ଲାଗି ସେକ୍ଟର ଅଫିସରମାନଙ୍କ ସାଙ୍ଗେ ଜଣେ ପାରାମେଡିକାଲ କର୍ମଚାରୀଙ୍କୁ ରଖବାରକେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍। ଏ ବାବଦେ ସେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍। ସେକ୍ଟର ଅଫିସରଙ୍କର ଗାଡ଼ିଥି ଦରକାରୀ ଉଷୋ ମହଜୁଦ ରଖବାର ସଙ୍ଗେ ଫି ବ୍ଲକ ଆଉ କ୍ଲଷ୍ଟରନ ମୋବାଇଲ୍ ହେଲ୍ଥ ୟୁନିଟ୍ ରହିବା ବୋଲି ଚିଠିଟି କହିଛନ୍। ଆଜି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ। ଗଣତନ୍ତ୍ର ରାଷ୍ଟ୍ରନ ସମ୍ଭାଦପତ୍ରର ସ୍ୱାଧୀନତାକେ ବଜାୟ ରଖବାର ଲାଗି ମିଲିତ ଜାତିସଂଘର ୟୁନେସ୍କୋ ସଂସ୍ଥା ତରଫ 1993 ଫି ବଛରୀ ଦିବସ ପାଳନ କରାଯାଉଛି। ନିର୍ଭୀକ ସାମ୍ବାଦିକତା ଲାଗି କଲମ୍ବିଆ ଦେଶର ସାମ୍ବାଦିକ ଗିଲିୟର୍ମୋଙ୍କୁ ତାଙ୍କର ଖବରକାଗଜ କାର୍ଯ୍ୟାଳୟନ ଅସାମାଜିକ ଲୋକମାନେ ମାରିଦେଇଥିଲେ। ତାଙ୍କୁ ମନେ ପକାଇକରି ୟୁନେସ୍କୋ ତରଫ ପ୍ରେସ୍ ସ୍ୱାଧୀନତା ଲାଗି ଭଲ କାମ କରିଥିବା ଲୋକ ଆର୍ ସଂସ୍ଥାକେ ଗିଲିୟର୍ମୋ ପୁରସ୍କାର ଦିଆଯାଉଛି। ଚଳିତ ବଛରର ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସର ବାର୍ତ୍ତା ହେଉଛି ଗ୍ରହ ପାଇଁ ପ୍ରେସ୍, ପରିବେଶ ସଂକଟ ସାମ୍ନାରେ ସାମ୍ବାଦିକତା। ଏବେ 5 ତାରିଖ ଦିନ ହେବାରକେ ଥିବା ନିଟ୍ ୟୁଜି ପରୀକ୍ଷାର ଆଡ୍ମିଟ୍ କାର୍ଡ ଆଷ୍ଠାନ ୱେବ୍ସାଇଟ୍ଥି ମିଳିପାରବା। ପରୀକ୍ଷାର୍ଥୀ ନିଜର ଆପ୍ଲିକେସନ୍ ନମ୍ଘର, ଜନ୍ମ ତାରିଖ ଦେଇକରି ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ବୋଲି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ତରଫ ସୂଚନା ଦିଆଯାଇଛି। ଏନ୍ଟିଏର ସୂଚନା ଅନୁସାରେ ଦେଶ 24 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏ ବାବଦେ ସବୁ ସୂଚନା ଏନ୍ଟିଏ ୱେବ୍ସାଇଟ୍ www.nta.ac.in ମିଳିପାରବା। ରାଜ୍ୟର ଘରୋଇ ସ୍କୁଲମାନଙ୍କର ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନଙ୍କୁ ମାହାଲିଆ ଶିକ୍ଷା ଲାଗି 3 ନମ୍ଘର ଖେପ ନାଲେଖା ମୂଲ ହୋଇଛି। ଆର୍ଟିଇ ପାରଦର୍ଶୀ ପୋର୍ଟାଲ୍ଥି ଏବେ 8 ତାରିଖ ତକ ପଞ୍ଜୀକରଣ କରାଯାଇପାରବା। ବ୍ଲକ ଶିକ୍ଷା ଅଧିକାରୀ 12 ତାରିଖ ତକ ଆପ୍ଲିକେସନ୍ ଯାଞ୍ଚ କରିବେ। 13 ତାରିଖ ଦିନ 3 ନମ୍ଘର ଖେପ ଅନ୍ଲାଇନ୍ ଲଟେରୀ କରାଯିବା। ବଛାଯାଇଥିବା ଛାତ୍ରଛାତ୍ରୀମାନେ ଏବେ 14 ତାରିଖରୁ 31 ତାରିଖ ଭିତରେ ସେମାନଙ୍କୁ ଦିଆଯାଇଥିବା ସ୍କୁଲମାନଙ୍କେ ନାଁ ଲେଖିପାରିବେ। ସେନ୍ତା ପହିଲା ଓ 2 ନମ୍ଘର ଖେପ ନାଁ ଲେଖା ହେବା 15 ତାରିଖ ତକ ଘୁଞ୍ଚାଇ ଦିଆଯାଇଛି। ରାଜ୍ୟ ଗଲା 2 ହପ୍ତାହ ହେଲା ଜବର ତାତି ରହିଥିବା ବେଳେ ଏବେ 6 ତାରିଖରୁ ଜବର ଖରା ଆର୍ ତାତିନୁ ଆଶ୍ୱସ୍ତି ମିଳିବା ବୋଲି ପାଣିପାଗ ବିଜ୍ଞାନ ବିଶେଷଜ୍ଞମାନେ ଅନୁମାନ କରିଛନ୍। ହେଲେ ଏବେ 3 ଦିନ ତକ ଦିନର ତାତି ଖାସ୍ ନାହିଁ ବଦଳେ। ଏତାର ଉତ୍ତରୁ 3ରୁ 4 ଡିଗ୍ରୀ ତାତି କମ୍ବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍। ଏସିନିର ଆଞ୍ଚଳିକ ଖବର ଏଣ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଥି। ଜୁହାର।